ആകാശവാണി. ନୂଆଦିଲ୍ଲୀରେ 23ଟି ଦେଶର ନିର୍ବାଚନ ପରିଚାଳନା ସଂସ୍ଥାର ପ୍ରତିନିଧିମାନଙ୍କୁ ଉଦ୍ବୋଧନ ଦେଲେ ମୁଖ୍ୟ ନିର୍ବାଚନ ଆୟୁକ୍ତ ରାଜୀବ କୁମାର ଉତ୍ତରପ୍ରଦେଶର ଇଟାୱାଠାରେ ଏକ ନିର୍ବାଚନୀ ର୍ୟାଲିକୁ ସମ୍ବୋଧିତ କଲେ ବରିଷ୍ଠ ବିଜେପି ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିର୍ବାଚନ ପ୍ରଚାର ଲାଗି ଆଜିଠାରୁ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଛତିଶଗଡ଼ର ଦାନ୍ତେୱାଡ଼ା ଜିଲ୍ଲାରେ ଆଜି 35 ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଉ କିଛି ସମୟ ପରେ ଲକ୍ଷ୍ନୌର ଏକନା ଷ୍ଟାଡିୟମ୍ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ଓ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ମୁକାବିଲା ଟସ୍ ଜିତି ଲକ୍ଷ୍ନୌ ଦଳର ବୋଲିଂ ନିଷ୍ପତ୍ତି ମୁଖ୍ୟ ନିର୍ବାଚନ ଆୟୁକ୍ତ ରାଜୀବ କୁମାର ଆଜି ବିଶ୍ୱର ବୃହତ୍ତମ ଗଣତନ୍ତ୍ରର ନିର୍ବାଚନ ପ୍ରକ୍ରିୟାକୁ ଅବଲୋକନ କରିବାକୁ ଆସିଥିବା 75 ଜଣ ଅନ୍ତର୍ଜାତୀୟ ପ୍ରତିନିଧିମାନଙ୍କୁ ନିର୍ବାଚନ ସଂକ୍ରାନ୍ତୀୟ ବିଭିନ୍ନ ତଥ୍ୟ ପ୍ରଦାନ କରିଛନ୍ତି ନୂଆଦିଲ୍ଲୀରେ ଆଜି ଅପରାହ୍ନରେ 23ଟି ଦେଶର ନିର୍ବାଚନ ପରିଚାଳନା ସଂସ୍ଥାର ପ୍ରତିନିଧିମାନଙ୍କୁ ଶ୍ରୀ କୁମାର ଉଦ୍ବୋଧନ ଦେଇଛନ୍ତି ସେହି ପ୍ରତିନିଧିମାନେ ଗତକାଲି ଲୋକସଭା ନିର୍ବାଚନକୁ ଅବଲୋକନ କରିବା ପାଇଁ ଭାରତରେ ପହଞ୍ଚଥିଲେ ଅନ୍ତର୍ଜାତୀୟ ନିର୍ବାଚନ ପରିଦର୍ଶକ କାର୍ଯ୍ୟକ୍ରମ ଅନ୍ତର୍ଗତ ଉଦ୍ଘାଟନୀ ଅଧିବେଶନରେ ଆଜି ସେମାନେ ଅଂଶଗ୍ରହଣ କରିଛନ୍ତି ଆମ ସମ୍ଭାଦଦାତା ଜଣାଇଛନ୍ତି ନିର୍ବାଚନ ଆୟୋଗ ସେହି ପ୍ରତିନିଧିମାନଙ୍କୁ ଗଣତାନ୍ତ୍ରିକ ଉତ୍କର୍ଷତା ଅବଲୋକନ ପାଇଁ ଆମନ୍ତ୍ରଣ କରିଛନ୍ତି ପ୍ରତିନିଧିମାନେ ଦେଶର 6ଟି ରାଜ୍ୟ ମହାରାଷ୍ଟ୍ର ଗୋଆ ଗୁଜରାଟ କର୍ଣ୍ଣାଟକ ମଧ୍ୟପ୍ରଦେଶ ଓ ଉତ୍ତର ପ୍ରଦେଶର ବିଭିନ୍ନ ନିର୍ବାଚନ ମଣ୍ଡଳୀ ଗସ୍ତ କରିବା ସହ ସେଠାରେ ମତଦାନ ପ୍ରକ୍ରିୟା ଓ ତତ୍ସମ୍ବନ୍ଧୀୟ ପ୍ରସ୍ତୁତି ଦେଖିବେ ଚଳିତ ମାସ 9 ତାରିଖରେ ଏହି କାର୍ଯ୍ୟକ୍ରମ ଶେଷ ହେବ ବରିଷ୍ଠ ବିଜେପି ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଉତ୍ତର ପ୍ରଦେଶର ଇଟାୱାଠାରେ ଏକ ନିର୍ବାଚନୀ ର୍ୟାଲିରେ ଉଦ୍ବୋଧନ ଦେଇ କୋଭିଡ୍ ସମସ୍ୟା ଉପରେ ସମାଜବାଦୀ ପାର୍ଟି ଓ କଂଗ୍ରେସ ଦଳକୁ ତୀବ୍ର ସମାଲୋଚନା କରିଛନ୍ତି ସେ କହିଛନ୍ତି କୋଭିଡ୍ ସମୟରେ ଯେତେବେଳେ ତାଙ୍କ ସରକାର ଓ ବୈଜ୍ଞାନିକମାନେ ପ୍ରତ୍ୟେକଟି ଜୀବନ ବଞ୍ଚାଇବାକୁ ଯଥାସାଧ୍ୟ ପ୍ରଚେଷ୍ଟା ଜାରି ରଖିଥିଲେ ସେତେବେଳେ ଏହି ଦଳଗୁଡ଼ିକ ମିଥ୍ୟା ଖବର ପ୍ରଚାର କରି ଲୋକମାନଙ୍କୁ ଉସ୍କାଉଥିଲେ
इन लोगों ने देश को कोरोना के संकट काल में भी नहीं छोड़ा था मोदी साहब एक एक जीवन बचाने में जुटा था देश के वैज्ञानिकों ने टीका बनाया लेकिन सपा कांग्रेस के लोग उसको भी बदनाम करते थे खुद चोरी छिपे टीके लगवाते थे और टीवी पर सोशल मीडिया पर जनता को भड़काते थे ताकि हाहाकार फैले और पाप मोदी के माथे पर लगे
समाजवादी पार्टी मुख्य अखिलेश यादव को निज क्षेत्र होउछि इटावा ପ୍ରଧାନମନ୍ତ୍ରୀ ପରିବାରବାଦ ଉପରେ ଉଦ୍ବୋଧନ ଦେଇ କହିଛନ୍ତି କିଛି ପରିବାର ଭାବୁଛନ୍ତି କିଛି ନିର୍ଦ୍ଦିଷ୍ଟ ଅଞ୍ଚଳ ସେମାନଙ୍କର ନିଜସ୍ୱ ସମ୍ପତ୍ତି କିନ୍ତୁ ଏଥର ତାହା ସମ୍ଭବ ହେବ ନାହିଁ ବରିଷ୍ଠ ବିଜେପି ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିର୍ବାଚନ ପ୍ରଚାର ଲାଗି ଆଜିଠାରୁ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଆଜି ରାତିରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚ ରାଜଭବନରେ ରାତ୍ରିଯାପନ କରିବେ ଆସନ୍ତାକାଲି ବ୍ରହ୍ମପୁର ଏବଂ ନବରଙ୍ଗପୁର ସଂସଦୀୟ କ୍ଷେତ୍ର ଅଧୀନରେ କେତେକ ନିର୍ବାଚନ ସଭାରେ ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଭୁବନେଶ୍ୱରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ସହ ବ୍ୟାପକ ପୁଲିସ୍ ଫୋର୍ସ ମୁତୟନ ହୋଇଛନ୍ତି ଗତକାଲି ପୁଲିସ୍ ପକ୍ଷରୁ କାର୍କେଡ୍ ଅଭ୍ୟାସ କରାଯିବା ସହ ଭୁବନେଶ୍ୱରରେ ହାଇ ଆଲର୍ଟ ଜାରି କରାଯାଇଛି ବିମାନ ବନ୍ଦରଠାରୁ ରାଜଭବନ ପର୍ଯ୍ୟନ୍ତ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ଦଳୀୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଆସନ୍ତା 10 ତାରିଖ ଦିନ ମଧ୍ୟ ପ୍ରଧାନମନ୍ତ୍ରୀ ପୁନର୍ବାର ଓଡ଼ିଶା ଗସ୍ତରେ ଆସିବେ ଏହି ଅବସରରେ ସେ ବଲାଙ୍ଗୀରଠାରେ ନିର୍ବାଚନୀ ସଭାରେ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିବେ ଦେଶର ଚତୁର୍ଥ ପର୍ଯ୍ୟାୟ ତଥା ଓଡ଼ିଶାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଆସନ୍ତା 13 ତାରିଖ ଦିନ ଅନୁଷ୍ଠିତ ହେବ ବରିଷ୍ଠ ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଭାରତୀୟ ଜନତା ପାର୍ଟି ତଫସିଲଭୁକ୍ତ ଜାତି ଜନଜାତି ଓ ଅନ୍ୟାନ୍ୟ ପଛୁଆ ବର୍ଗମାନଙ୍କୁ ସୁରକ୍ଷା ଓ ସଂରକ୍ଷଣ ବୃଦ୍ଧି କରିବା ସଂକ୍ରାନ୍ତ ତାଙ୍କର ବକ୍ତବ୍ୟକୁ ଦୋହରାଇଛନ୍ତି ଏହି ଅବସରରେ ସେ ଆଦିଲାବାଦର ଭୋଟରମାନଙ୍କୁ ମୋଦିଙ୍କ ଗ୍ୟାରେଣ୍ଟି ଓ କଂଗ୍ରେସର ତୁଷ୍ଟିକରଣ ରାଜନୀତି ମଧ୍ୟରୁ ଗୋଟିଏକୁ ବାଛିବାକୁ ଆହ୍ୱାନ ଦେଇଛନ୍ତି ତେଲେଙ୍ଗାନାର ଆଦିଲାବାଦ ଲୋକସଭା ନିର୍ବାଚନ ମଣ୍ଡଳୀର ସିରିପୁର କାଗଜନଗରଠାରେ ଏକ ନିର୍ବାଚନୀ ର୍ୟାଲିକୁ ଉଦ୍ବୋଧନ ଦେଇ ସେ ଏହା କହିଛନ୍ତି ଶ୍ରୀ ଶାହା ପୁଣି କହିଛନ୍ତି ତଫସିଲଭୁକ୍ତ ଜାତି ଜନଜାତି ଓ ଅନ୍ୟାନ୍ୟ ପଛୁଆ ବର୍ଗମାନଙ୍କର ଅଧିକାରର ସୁରକ୍ଷା ପାଇଁ କଂଗ୍ରେସର ସମ୍ପ୍ରଦାୟ ଭିତ୍ତିକ ସଂରକ୍ଷଣକୁ ଶେଷ କରିବାକୁ ହେବ ଏହି ଅବସରରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ତାଙ୍କର ଫେକ୍ ଭିଡ଼ିଓ ପ୍ରସାରଣକୁ ନେଇ ସେ ଜନସାଧାରଣଙ୍କୁ ସଂରକ୍ଷଣ କ୍ଷେତ୍ରରେ କଂଗ୍ରେସ ଦଳକୁ ବିଶ୍ୱାସ ନ କରିବା ପାଇଁ ପରାମର୍ଶ ଦେଇଛନ୍ତି। ଆଗାମୀ ଓଡ଼ିଶା ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ଦଳ ପକ୍ଷରୁ 6 ଜଣିଆ ପ୍ରାର୍ଥୀଙ୍କ ନାମ ତାଲିକା ପ୍ରକାଶ ପାଇଛି। ଦଳ ଜଳେଶ୍ୱର ବିଧାନସଭା ଆସନ ପାଇଁ ଦେବୀ ପ୍ରସନ୍ନ ଚାନ୍ଦଙ୍କ ସ୍ଥାନରେ ସୁଦର୍ଶନ ଦାସଙ୍କୁ ପ୍ରାର୍ଥୀ କରିଥିବାବେଳେ ଅକ୍ଷୟ ଆଚାର୍ଯ୍ୟ ନୀଳଗିରି ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ। ସୁଜିତ ମହାପାତ୍ରଙ୍କ ସ୍ଥାନରେ ଉମା ବଲ୍ଲଭରଥ ପୁରୀ ବିଧାନସଭା ଆସନରୁ ନିର୍ବାଚନ ଲଢ଼ିବେ। ଦଳ 8 ଗଡ଼ରୁ ସୁଦର୍ଶନ ସାହୁଙ୍କୁ ପ୍ରାର୍ଥୀ କରିଥିବାବେଳେ 8 ମଲ୍ଲିକ ଆସନରୁ ହିମାଂଶୁ ଚାଉଳିଆଙ୍କୁ ପ୍ରାର୍ଥୀ କରିଛି। ଛତିଶଗଡ଼ର ଦାନ୍ତେୱାଡ଼ା ଜିଲ୍ଲାରେ ଆଜି 35 ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ସେମାନଙ୍କ ମଧ୍ୟରୁ 3 ଜଣ ମାଓବାଦୀଙ୍କ ଉପରେ ପୁରସ୍କାର ଥିଲା। ଏହି ମାଓବାଦୀମାନେ ଦାନ୍ତେୱାଡ଼ା ପୁଲିସ୍ ଦ୍ୱାରା ଚାଲିଥିବା ଲନ୍ ଭାରତ ଅଭିଯାନରେ ଅନୁପ୍ରାଣିତ ହୋଇ ଦାନ୍ତେୱାଡ଼ା ପୁଲିସ୍ ଡିଆଇଜି କମଳ ଲୋଚନ କାଶ୍ୟପ ଓ ସିଆର୍ପିଏଫ୍ ଏବଂ ପୁଲିସ୍ ବିଭାଗର ବହୁ ଅଧିକାରୀଙ୍କ ଉପସ୍ଥିତିରେ ଆତ୍ମସମର୍ପଣ କରିଥିଲେ। ଏହି ମାଓବାଦୀମାନେ ରାସ୍ତା ଅବରୋଧ ସମେତ ଅନେକ ନକ୍ସଲ କାର୍ଯ୍ୟକଳାପରେ ଅଭିଯୁକ୍ତ ଥିଲେ। ଆତ୍ମସମର୍ପଣ ପରେ ସେହି ମାଓବାଦୀମାନଙ୍କୁ ସରକାରଙ୍କର ଆତ୍ମସମର୍ପଣ ଏବଂ ପୁନର୍ବାସ ଯୋଜନା ଅନ୍ତର୍ଗତ 25,000 ଟଙ୍କା ଲେଖାଏଁ ପ୍ରୋହାହନ ରାଶି ପ୍ରଦାନ କରାଯିବ। ଆଜି ପର୍ଯ୍ୟନ୍ତ ଦାନ୍ତେୱାଡ଼ା ପୁଲିସ୍ର ଲନ୍ ଭାରତ ଅଭିଯାନ ଅନ୍ତର୍ଗତ 796 ଜଣ ମାଓବାଦୀ ଆତ୍ମସମର୍ପଣ କରିସାରିଛନ୍ତି। ବିଦେଶୀ ପୁଞ୍ଜିନିବେଶକାରୀମାନେ ସତର୍କତା ପଦକ୍ଷେପ ସ୍ୱରୂପ ଚଳିତ ମାସର ପ୍ରଥମ 2ଟି ଟ୍ରେଡିଂ ସେସନରେ 1,156 କୋଟି ଟଙ୍କା ନିବେଶ କରିଛନ୍ତି। ଜମାକାରୀଙ୍କ ତଥ୍ୟ ଅନୁଯାୟୀ ବିଦେଶୀ ପୁଞ୍ଜିନିବେଶକାରୀମାନେ ଇକ୍ୱିଟିରେ 1,156 କୋଟି ଟଙ୍କା ନିବେଶ କରିଛନ୍ତି ଓ 1,726 କୋଟି ଟଙ୍କା ବିକ୍ରି କରିଛନ୍ତି। ଗତ ମାସରେ ବିଦେଶୀ ପୁଞ୍ଜିନିବେଶକାରୀମାନେ 8,700 କୋଟି ଟଙ୍କା ଇକ୍ୱିଟିରୁ ପ୍ରତ୍ୟାହାର କରିଥିଲେ। ପୂର୍ବରୁ ସେମାନେ ମାର୍ଚ୍ଚ ମାସରେ 35,098 କୋଟି ଟଙ୍କା, ଫେବୃୟାରୀରେ 1,549 କୋଟି ଟଙ୍କା ନିବେଶ କରିଥିଲେ। ଋଣ ବଜାରରେ ବିଦେଶୀ ପୁଞ୍ଜିନିବେଶକାରୀମାନେ ମାର୍ଚ୍ଚ ମାସରେ 13,602 କୋଟି, ଫେବୃୟାରୀରେ 22,419 କୋଟି ଏବଂ ଜାନୁଆରୀରେ 19,836 କୋଟି ଟଙ୍କା ନିବେଶ କରିଥିଲେ। ଆମେରିକାର ଆରିଜୋନା ଟକ୍ସନରେ ଚାଲିଥିବା ୟୁଏସ୍ଏଟିଏଫ୍ ଫେଷ୍ଟିଭାଲରେ ପୁରୁଷ ହାଇଜମ୍ପ କ୍ରୀଡ଼ାରେ ଭାରତର ତେଜସ୍ୱିନ ଶଙ୍କର ବିଜୟ ଲାଭ କରିଛନ୍ତି। ଜାତୀୟ ରେକର୍ଡଧାରୀ ତେଜସ୍ୱିନ ପ୍ରଥମ ଉଦ୍ୟମରେ 2.23 ମିଟର ଡେଇଁ ୱାର୍ଲଡ ଆଥଲେଟିକ୍ସ କଣ୍ଟିନେଣ୍ଟାଲ ଟୁର୍ ସିଲ୍ଭର ଇଭେଣ୍ଟରେ ଶୀର୍ଷ ସ୍ଥାନ ଅଧିକାର କରିବା ସହ ଚଳିତ ଋତୁରେ ତାଙ୍କର ସର୍ବୋତ୍ତମ ସଫଳତାକୁ ବଜାୟ ରଖିଥିଲେ। ଆମେରିକାର ଏମି ସିୟର୍ସ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବାବେଳେ ମେକ୍ସିକୋର ରବର୍ଟୋ ଭିଲ୍ଚେସ୍ ତୃତୀୟ ସ୍ଥାନରେ ରହିଥିଲେ। ଅନ୍ୟ ଜଣେ ଭାରତୀୟ ଖେଳାଳି ସର୍ବେଶ କୁସାରେ 2.13 ମିଟର ଡେଇଁ ପଞ୍ଚମ ସ୍ଥାନରେ ରହିଥିଲେ। ଆଇପିଏଲ୍ କ୍ରିକେଟ୍ରେ ଆଜି ହିମାଚଳ ପ୍ରଦେଶର ଧର୍ମଶାଳାଠାରେ ଅନୁଷ୍ଠିତ ପ୍ରଥମ ମ୍ୟାଚ୍ରେ ଚେନ୍ନାଇ ସୁପର କିଙ୍ଗ୍ସ ପଞ୍ଜାବ କିଙ୍ଗ୍ସକୁ 28 ରନ୍ରେ ପରାସ୍ତ କରିଛି। 168 ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରି ପଞ୍ଜାବ ଦଳ 20 ଓଭର ଶେଷରେ 9 ୱିକେଟ୍ ହରାଇ 139 ରନ୍ ସଂଗ୍ରହ କରିବାକୁ ସକ୍ଷମ ହୋଇଥିଲା। ପୂର୍ବରୁ ପଞ୍ଜାବ ଦଳ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପଭି ନେଇଥିଲା। ଚେନ୍ନାଇ ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ 20 ଓଭରରେ 9 ୱିକେଟ୍ ବିନିମୟରେ 167 ରନ୍ ସଂଗ୍ରହ କରିଥିଲା। ଆଉ କିଛି ସମୟ ପରେ ଲକ୍ଷ୍ନୌର ଏକନା ଷ୍ଟାଡିୟମ୍ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ଓ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ମୁକାବିଲା ହେବ। ଟସ୍ ଜିତି ଲକ୍ଷ୍ନୌ ଦଳର ବୋଲିଂ ନିଷ୍ପତ୍ତି। ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ପିକ୍ ଆସନ୍ତାକାଲି ରାତି 9:30 ସମୟରେ ସିଧା ପ୍ରସାରଣ କରାଯିବ। ସାଇବର ସୁରକ୍ଷା ସଂକ୍ରାନ୍ତ ଡିଜିଟାଲ ସଚେତନତାର ଆବଶ୍ୟକତା ଶୀର୍ଷକ ଏହି କାର୍ଯ୍ୟକ୍ରମରେ ଭାରତୀୟ ସାଇବର ଅପରାଧ ସମନ୍ୱୟ କେନ୍ଦ୍ରର ବିଶେଷଜ୍ଞ ଅଖିଳେଶ ଗୌର ଏବଂ ବରିଷ୍ଠ ସୂଚନା ପ୍ରଯୁକ୍ତି ବିଶେଷଜ୍ଞ ଡକ୍ଟର ଗୁଲସନ ରାୟ ଯୋଗଦେଇ ବିଭିନ୍ନ ସାଇବର ଅପରାଧ ଓ ନିରାକରଣ ସମ୍ପର୍କରେ ଶ୍ରୋତାମାନଙ୍କ ପ୍ରଶ୍ନର ଉତ୍ତର ଦେବେ। ଶ୍ରୋତାମାନେ ଆସନ୍ତାକାଲି ରାତି 9:30 ପରେ 01123421050 ଓ 01123414444 ନମ୍ଘରରେ କଲ୍ କରି ସେମାନଙ୍କ ପ୍ରଶ୍ନ ପଚାରିପାରିବେ। ଏହାଛଡ଼ା ଆମର ହ୍ୱାଟ୍ସଆପ୍ ନମ୍ଘର 92890944044କୁ ମେସେଜ୍ କରି ମଧ୍ୟ ପ୍ରଶ୍ନ ପଚରାଯାଇପାରିବ। ଏହି କାର୍ଯ୍ୟକ୍ରମ ଆକାଶବାଣୀ ଗୋଲ୍ଡ ଚ୍ୟାନେଲ୍ ଓ ଅତିରିକ୍ତ ଫ୍ରିକ୍ୱେନ୍ସିଗୁଡ଼ିକରେ ଶୁଣାଯାଇପାରିବ। ଏହାଛଡ଼ା ଆମର ୱେବ୍ସାଇଟ୍ newsonair.gov.in ଏବଂ ୟୁଟ୍ୟୁବ୍ ଚ୍ୟାନେଲ୍ ନ୍ୟୁଜ୍ ଅନ୍ ଏୟାର ଅଫିସିଆଲ୍ରେ ମଧ୍ୟ ଏହି କାର୍ଯ୍ୟକ୍ରମ ଉପଲବ୍ଧ ହେବ। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣିଥରେ। ନୂଆଦିଲ୍ଲୀରେ 23ଟି ଦେଶର ନିର୍ବାଚନ ପରିଚାଳନା ସଂସ୍ଥାର ପ୍ରତିନିଧିମାନଙ୍କୁ ଉଦ୍ବୋଧନ ଦେଲେ ମୁଖ୍ୟ ନିର୍ବାଚନ ଆୟୁକ୍ତ ରାଜୀବ କୁମାର। ଉତ୍ତରପ୍ରଦେଶର ଇଟାୱାଠାରେ ଏକ ନିର୍ବାଚନୀ ର୍ୟାଲିକୁ ସମ୍ବୋଧିତ କଲେ ବରିଷ୍ଠ ବିଜେପି ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନିର୍ବାଚନ ପ୍ରଚାର ଲାଗି ଆଜିଠାରୁ 2 ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଛତିଶଗଡ଼ର ଦାନ୍ତେୱାଡ଼ା ଜିଲ୍ଲାରେ ଆଜି 35 ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଉ କିଛି ସମୟ ପରେ ଲକ୍ଷ୍ନୌର ଏକନା ଷ୍ଟାଡିୟମ୍ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ଓ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ମୁକାବିଲା। ଟସ୍ ଜିତି ଲକ୍ଷ୍ନୌ ଦଳର ବୋଲିଂ ନିଷ୍ପତ୍ତି।